ॐ नमो भगवते वासुदेवाय संस्कंद 13 अध्याय श्लोक 62 दृष्ट्वा त्वरेण निज धोरण तो अवतीर्ज्या दृष्ट्वा त्वरेण निज धोरण तो अवतीर्ज्या दृष्ट्वा त्वरेण निज धोरण तो अवतीर्ज्या रुत्वां बपुः कनकदण्डमिवाभिपात्य पृथ्वां बपुः कनकदण्डमिवाभिपत्य सृष्ट्वा चतुर्मुकुटकुटीरङ्घ्रिजुग्मम् सृष्ट्वा चतुर्मुकुटकुटीरङ्घ्रिं युग्मं नत्वा मुदश्रु सुजलैरकृताभिषेकम् नत्वा मुदश्रु सुजलैरकृताभिषेकम् दृष्ट्वा त्वरेण निज धोरणतोपदीर्ज्य कृत्वां बपुः कनकदण्डमिवाभिपात्य सृष्ट्वा चतुर्मुकुटकुटीरङ्घ्रियुग्मम् नत्वा मुदश्रु सुजलैरकृताभिषेकम् दृष्ट्वा त्वरेण निज धोरणतोपतीर्ज्य रुत्वां बपुः कनकदण्डमिवाभिपात्य सृष्ट्वा चतुर्मुकुटकुटीरङ्घ्रियुग्मम् नत्वा मुदश्रु सुजलैरकृताभिषेकम् दृष्ट्वा त्वरेण निज धोरणतोपतीर्ज्य स्वान् बभू कनकदण्डमिवाविपात्य सृष्ट्वा चतुर्मुकुटकुटीरङ्घ्रियुग्मम् नत्वा मुदश्रु सुजलैरकृताभिषेकम् दृष्ट्वा त्वरेण निज धोरणतोऽवतीर्ज्य रुत्वां बपुः कनकदण्डमिवाभिपात्य दृष्ट्वा चतुर्मुकुटकुटीरङ्घ्रियुग्मम् नत्वा मुदश्रु सुजलैरकृताभिषेकम् देखाउछ अदेजी अदे चषा पिन्धि सब धन्यवाद दृष्ट्वा दर्शन करी त्वरेण शीघ्र द्रुत वेगरे निज धोरणतः निज हंस वाहनरु अवतीर्ज ओल्लै आसिले पृथ्व्यां भूमिरे बपुः तांक शरीर कनकदण्डम् इव स्वर्णदण्डपरि अभिपात्य ଅତୀତ ହେଲେ ସ୍ପୃଷ୍ଟୁଆ ସ୍ପର୍ଶ କରି ଚତୁ ମୁକୁଟ କୋଟିଭି ନିଜ ମୁକୁଟର ଚାରୋଟି ଅଗ୍ରଭାଗ ଦ୍ୱାରା ଆଙ୍ଘ୍ରି ଯୁଗ୍ମମ୍ ଦୁଇଟି ଚରଣ କମଳ ନତ୍ୱା ପ୍ରଣତି ନିବେଦନ କରି ମୃତ ଅଶ୍ରୁ ସୁଜଳେଇ ଆନନ୍ଦାଂଶୁ ଆନନ୍ଦାଶ୍ରୁ ଦ୍ୱାରା ଅକୃତ ଅନୁଷ୍ଠାନ କଲେ ଅଭିଷେକମ୍ ତାଙ୍କ ଚରଣ କମଳକୁ ବିଧୌତ କରିବା ଉତ୍ସବ ବିଧୌତ କରିବା ଉତ୍ସବ ଶ୍ଳୋକର ଅନୁବାଦ ତାହା ଦର୍ଶନ କରି ବ୍ରହ୍ମା ସହସା ନିଜ ହଂସ ବାହନରୁ ଓହ୍ଲାଇ ଆସି ସ୍ୱର୍ଣ୍ଣଦଣ୍ଡ ପରି ଭୂମିରେ ପଡ଼ି ନିଜ ମସ୍ତକର ଚାରୋଟି ମୁକୁଟର ଅଗ୍ରଭାଗ ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ ଶ୍ରୀପାଦ ପଦ୍ମ ସ୍ପର୍ଶ କଲେ ଶ୍ରୀକୃଷ୍ଣଙ୍କୁ ପ୍ରଣତି ନିବେଦନ କରି ସେ ନିଜ ଆନନ୍ଦାଶ୍ରୁ ଜଳରେ ତାଙ୍କ ବା ଶ୍ରୀକୃଷ୍ଣଙ୍କର ଶ୍ରୀପାଦ ପଦ୍ମର ଅଭିଷେକ କଲେ ଭାବାର୍ଥରେ ମହାରାଜ କହୁଛନ୍ତି ବ୍ରହ୍ମା ଏକ ଦଣ୍ଡ ପରି ପ୍ରଣତି ନିବେଦନ କଲେ ଏବଂ ଯେହେତୁ ତାଙ୍କ ଅଙ୍ଗକାନ୍ତି ସ୍ୱର୍ଣ୍ଣବର୍ଣ୍ଣ ଅଟେ ତେଣୁ ସେ ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ପତିତ ଏକ ସ୍ୱର୍ଣ୍ଣଦଣ୍ଡ ପରି ଦିଶୁଥିଲେ କେହି ଯେତେବେଳେ ନିଜେ ଗୁରୁଜନଙ୍କ ସମ୍ମୁଖରେ ଭୂପତିତ ହୋଇ ପ୍ରଣତି ନିବେଦନ କରନ୍ତି ତାକୁ କୁହାଯାଏ ଦଣ୍ଡବତ୍ ଅର୍ଥାତ୍ ଦଣ୍ଡ ସଦୃଶ କଥା ଏପରି ନୁହେଁ ଯେ ତାହା କେବଳ ମୁହେଁରେ କୁହାଯିବ ଦଣ୍ଡବତ୍ ବରଂ ଭୂପତିତ ହୋଇ ଦଣ୍ଡବତ୍ କରିବା ଅବଶ୍ୟ କର୍ତ୍ତବ୍ୟ ଏହିପରି ଭୂପତିତ ହୋଇ ବ୍ରହ୍ମା ନିଜ ମସ୍ତକ ଦ୍ୱାରା ଶ୍ରୀକୃଷ୍ଣଙ୍କ ଶ୍ରୀପାଦ ସ୍ପର୍ଶ କଲେ ଏବଂ ନିଜ ଆନନ୍ଦାଶ୍ରୁ ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କର ପାଦପଦ୍ମରେ ଅଭିଷେକ କଲେ ବ୍ରହ୍ମାଙ୍କ ନିକଟରେ ଯିଏ ଏକ ନରଶିଶୁ ପରି ପ୍ରକଟ ହୋଇଥିଲେ ସେ ଥିଲେ ପ୍ରକୃତରେ ପରମ ବ୍ରହ୍ମ ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତେ ଭଗବାନ ନରାକୃତି ଅର୍ଥାତ୍ ତାଙ୍କ ରୂପ ଏକ ମନୁଷ୍ୟ ପରି ଅଟେ ସେ ଚତୁର୍ଭୁଜ ନୁହନ୍ତି ନାରାୟଣ ଚତୁର୍ଭୁଜ ଅଟନ୍ତି କିନ୍ତୁ ଭଗବାନଙ୍କ ରୂପ ଏକ ମନୁଷ୍ୟ ପରି ସେ କଥା ବାଇବେଲରେ ମଧ୍ୟ ପ୍ରତିପାଦିତ ହୋଇଛି ସେଠାରେ କୁହାଯାଇଛି ଯେ ଭଗବାନଙ୍କ ରୂପ ଅନୁସାରେ ମନୁଷ୍ୟକୁ ସୃଷ୍ଟି କରାହୋଇଛି ବ୍ରହ୍ମା ଦେଖିଲେ ଯେ ଗୋପାଳ ବାଳକ ରୂପୀ ଶ୍ରୀକୃଷ୍ଣ ହେଉଛନ୍ତି ପରମ ବ୍ରହ୍ମ ସର୍ବକାରଣ ପରମ କାରଣ କିନ୍ତୁ ସେ ବର୍ତ୍ତମାନ ଏକ ସାଧାରଣ ନରଶିଶୁ ପରି ହାତରେ ଅନ୍ନ ଧରି ବୃନ୍ଦାବନରେ ବିଚରଣ କରୁଛନ୍ତି ଆଶ୍ଚର୍ଯ୍ୟଜନିତ ହୋଇ ବ୍ରହ୍ମା ଯେତେବେଳେ ତାଙ୍କ ହଂସବାହନରୁ ଅବତରଣ କରି ଭୂମିରେ ଦଣ୍ଡବତ୍ କଲେ ସାଧାରଣତଃ ଦେବତାମାନେ ଭୂମି ସ୍ପର୍ଶ କରନ୍ତି ନାହିଁ କିନ୍ତୁ ବ୍ରହ୍ମା ସ୍ୱଇଚ୍ଛାରେ ଦେବତା ଭାବରେ ନିଜର ସମ୍ମାନ ତ୍ୟାଗ କରି ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ଭୂପତିତ ହୋଇ ପ୍ରଣତି ନିବେଦନ କଲେ ଯଦିଓ ବ୍ରହ୍ମାଙ୍କର ଚାରୋଟି ମସ୍ତକ ଚାରିଦିଗରେ ସ୍ଥାପିତ ତଥାପି ସେ ସ୍ୱଚ୍ଛାରେ ନିଜ ସବୁ ମସ୍ତକକୁ ନିମ୍ନମୁଖୀ କରି ନିଜ ମୁକୁଟର ଅଗ୍ରଭାଗ ଦ୍ୱାରା ଶ୍ରୀକୃଷ୍ଣଙ୍କ ପାଦପଦ୍ମ ସ୍ପର୍ଶ କଲେ ଯଦିଓ ତାଙ୍କର ବୁଦ୍ଧି ଚତୁର୍ଦିଗରେ କାର୍ଯ୍ୟ କରେ ତଥାପି ବାଳକ ଶ୍ରୀକୃଷ୍ଣଙ୍କ ନିକଟରେ ସବୁକିଛି ସମର୍ପଣ କରିଥିଲେ ଏଠାରେ ଉଲ୍ଲେଖ କରାହୋଇଛି ଯେ ବ୍ରହ୍ମା ନିଜ ଅଶ୍ରୁ ଜଳରେ ଶ୍ରୀକୃଷ୍ଣଙ୍କ ଶ୍ରୀପାଦପଦ୍ମ ଧୌତ କଲେ ଏବଂ ଏଠାରେ ସୁଜଳେଇ ଶବ୍ଦ ସୂଚିତ କରୁଛି ଯେ ତାଙ୍କୁ ଅଶ୍ରୁ ପବିତ୍ର ହୋଇଥିଲା ଭକ୍ତି ଉଦୟ ହେବା ମାତ୍ରେ ସବୁକିଛି ପବିତ୍ର ହୋଇଯାଏ ସର୍ବପାଦ ବିନିର୍ମୁକ୍ତମ୍ ତେଣୁ ବ୍ରହ୍ମାଙ୍କର ଥିଲା ଭକ୍ତି ଅନୁଭବ ଅର୍ଥାତ୍ ଦିବ୍ୟ ପ୍ରେମାନନ୍ଦର ଏକ ପ୍ରକାର ବିକାର ନମୋ ଇଷ୍ପାଦାୟ କୃଷ୍ଣ କୃଷ୍ଣା ଭୂତଳେ ଶ୍ରୀମଦେ ଭକ୍ତି ସୁରଦାନ୍ତ ସ୍ୱାମୀ ନିତିନାମିନି ନମୋ ସଦ୍ଭକ୍ତ ମଣୈ ମଣିପୁର ଉଦ୍ଭବାୟ ଚ ପ୍ରଭୁପାଦ ସଦ୍ବାଣୀ ପ୍ରଚାର ନିରତାୟ ହରେ କୃଷ୍ଣ ତେଣୁ ଆଜି ଭଗବାନଙ୍କର ବ୍ରହ୍ମ ବିଭୋନ ଲୀଳା ଚାଲିଛନ୍ତି ପ୍ରଭୁ ଆଜି ପଚାରିଦ ଶକ୍ଳ ଆଉ କେତୋଟି ଶ୍ଳୋକ ରହିଲେ ସେଇ ସୁଖଦେବ ଗୋସ୍ୱାମୀ କେତେ ମାନେ ବିସ୍ତାର ଭାବରେ ବର୍ଣ୍ଣନା କରୁଛନ୍ତି ଭଗବାନଙ୍କର ଲୀଳା ଦର୍ଶନ କରୁଛନ୍ତି ଗୋଟିଏ ଗୋଟିଏ ଦର୍ଶନ କରି ସେ ସବୁ ଲୀଳାକୁ କହୁଛନ୍ତି ବହୁତ ଅଧିକାଂଶ ଲୀଳା ସବୁ ବର୍ତ୍ତମାନ କାଳରେ ବର୍ଣ୍ଣନା କରାଯାଇଛି ବର୍ତ୍ତମାନ କାଳ ମାନେ ସେ ଦେଖୁଛନ୍ତି ଏଇଟା ହେଉଛି ଯେମିତି ବର୍ତ୍ତମାନ ଆମେ ଦେଖୁଛେ ଆପଣ ସବୁ ବସିଛନ୍ତି ଆମେ କଥା କହୁଛେ ଏ ବର୍ତ୍ତମାନ କାଳ ବର୍ତ୍ତମାନ କାଳରେ ସବୁ ରହିଛି କଥା କାହିଁକି ନା ସେ ଦର୍ଶନ କରୁଛନ୍ତି ଭଗବାନଙ୍କୁ ଦର୍ଶନ ଲୀଳାକୁ ସବୁ ଦର୍ଶନ କରୁଛନ୍ତି ଯେଉଁମାନେ ସିଦ୍ଧ ଭକ୍ତ ଯେଉଁମାନେ ଉନ୍ନତ ଭକ୍ତ ସେମାନେ ଭଗବାନଙ୍କ ଲୀଳାକୁ ଦର୍ଶନ କରନ୍ତି ଗୋଟେ ଥରେ ରୂପ ଗୋସ୍ୱାମୀ ଭଗବାନଙ୍କ ଲୀଳା ଭଗବାନ ନାମ କହିଲା ମାନେ ସବୁ ଲୀଳା ଆସିଯିବ ନାମ କହିଲେ ଲୀଳା ରୂପ ଗୁଣ ସବୁ ଆସି ପହଞ୍ଚିଯିବ ନାମ ଆଉ ତାଙ୍କ ଭିତରେ ତଫାତ୍ ନାହିଁ ତ ସେ ଆସିଛି ପହଞ୍ଚିଯିବ। ତେଣୁ ରୂପ ଗୋସ୍ୱାମୀ ଭିତରେ ଭଗବାନ ଲୀଳାକୁ ସ୍ମରଣ କରୁଛନ୍ତି, ଭଗବାନ ତୁଳ ଚୟନ କରୁଛନ୍ତି, ଭଗବାନ ଫୁଲ ଚୟନ କରୁଛନ୍ତି। ରାଧାରାଣୀ ମଧ୍ୟ ଫୁଲ ଚୟନ କରୁଛନ୍ତି, ଗୋଟେ ରହିଛି ବୃନ୍ଦାବନରେ ସେ ସ୍ଥାନ ରହିଛି ଯେଉଁଠି ସବୁ ଫୁଲ ଚୟନ କରନ୍ତି ରାଧାରାଣୀ ଏବଂ କୃଷ୍ଣ। ତେଣୁ ଗୋଟେ ଡାଳକୁ ହାତ ପାଉନି ଭଗବାନଙ୍କର, ଛୋଟ ପିଲା ଆମର ଏଇ ସାନୁ ଭଳି 11 ବର୍ଷ ତ ମ୍ୟାକ୍ସିମମ୍ ସେ ଲୀଳା କରିଛନ୍ତି ଭଗବାନ। ତେଣୁ ରାଧାରାଣୀ ଟିକେ ଡେଇଁକିରି କ'ଣ କରି ସେ ଗୋଟେ ଡାଳକୁ ଅଣେଇ ଦେଇଛନ୍ତି, ଅଣେଇ ଦେଇକରି କୃଷ୍ଣ ଫୁଲ ତୋଳୁଛନ୍ତି। ତୋଳିବା ସମୟରେ ରାଧାରାଣୀ ସେଇଟା ଛାଡ଼ିଦେଲେ, ଛାଡ଼ିଦେଲେ ଯେତେବେଳେ ଉଠିଗଲା ସେ ଡାଳଟା ଉଠିଗଲା, କୃଷ୍ଣ ଉଠିଗଲେ ଉପରକୁ, ଏଇଟା ରୂପ ଗୋସ୍ୱାମୀ ଦେଖୁଛନ୍ତି, ହସିଦେଲେ, ଭଗବାନଙ୍କୁ ଲୀଳା ଦର୍ଶନ କରୁଛନ୍ତି, ହସିଦେଲେ। ସେହି ସମୟରେ ଜଣେ ବୈଷ୍ଣବ ଆସୁଥିଲେ, ତାଙ୍କର ଟିକେ ଶରୀର ହେଉଛି ହଁ ଟିକେ ଥିଲା, ବକ୍ର ଅଙ୍ଗ ଥିଲା। ତେଣୁ ସେ ଭାବିଲେ ଏ ମୋତେ ଦେଖି ମୋର ମୋତେ ଅପହାସ ଉପହାସ କରୁଛନ୍ତି କହିକି ତାଙ୍କର ଟିକେ ଆସିଗଲା, କ'ଣ ତାଙ୍କର ଟିକେ କ୍ରୋଧ ଆସିଗଲା। ତେଣୁ ତାହାପରେ ରୂପ ଗୋସ୍ୱାମୀ ଆଉ ସେ ଲୀଳାକୁ ସ୍ମରଣ କରିପାରିଲେ ନାହିଁ। ତେଣୁ ସନାତନ ଗୋସ୍ୱାମୀ କହିଲେ, ଏମିତି ମୁଁ ସ୍ମରଣ କରୁଥିଲି ଭଗବାନ ଲୀଳା ଆଉ ଆସିଲାନି ହଠାତ୍, ତୁମର କିଛି ବୈଷ୍ଣବ ଅପରାଧ ହୋଇଯାଇଛି। ବୈଷ୍ଣବ ଅପରାଧ ତୁମେ କିଛି କରିନାହିଁ, ମୁଁ କେତେ ସୂକ୍ଷ୍ମ ବୈଷ୍ଣବ ଅପରାଧ। ତେଣୁ ତୁମେ ଗୋଟେ କଥା କର, ଗୋଟେ ବୈଷ୍ଣବ ଭୋଜନ କର, ଦିଅ ପ୍ରଦାନ କର, ସେଥିରେ ଯେଉଁ ସବୁ ବୈଷ୍ଣବ ଡାକିବ, ଯିଏ ନ ଆସିବ ଜାଣିବ ତାଙ୍କ ପାଖରେ ତୁମର ଅପରାଧ ହୋଇଛି। ତେଣୁ ସିଏ ସବୁ ବୈଷ୍ଣବ ଭୋଜନ ଗୋଟେ ବ୍ୟବସ୍ଥା କଲେ, ସମସ୍ତ ବୈଷ୍ଣବ ଡାକିଲେ ବୃନ୍ଦାବନରେ, ଜଣିଏ ଆସିନଥିଲେ। ରୂପ ଗୋସ୍ୱାମୀ ଜାଣିଲେ ସେଇ ସେଇ ବ୍ୟକ୍ତି ମୋ ଉପରେ କ୍ରୋଧ ହେଇଛି ତାଙ୍କର, ତେଣୁ ତାଙ୍କ ଘରେ ଯାଇକି କ୍ଷମା ପ୍ରାର୍ଥନା କଲେ। ଭଗବାନ ଲୀଳା ଦର୍ଶନ କରୁଛନ୍ତି, ସୁଖଦେବ ଗୋସ୍ୱାମୀ ଗୋଟିଏ ଗୋଟିଏ ବର୍ଣ୍ଣନା କରୁଛନ୍ତି ଲୀଳା। ଲୀଳା ତାଙ୍କର କୀର୍ତ୍ତନରେ ସେ ହେଉଛନ୍ତି ଆଚାର୍ଯ୍ୟ। ଭଗବାନ ଲୀଳା କେତେ ସୁନ୍ଦର ଭାବେ ରହିଛି, କେତେ ରୂପ ମନର ମନୋହର ରୂପ ଗୋଟିଏ ଗୋଟିଏ ବର୍ଣ୍ଣନା କରୁଛନ୍ତି। ଏବଂ ପରୀକ୍ଷିତ ମହାରାଜ ମଧ୍ୟ ରହିଛନ୍ତି ଶ୍ରବଣ କରିବା ପାଇଁ, ଟିକେ ଯଦି ଛାଡ଼ିଦେବେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏଇଟା କହିବା ନାହିଁ, କାରଣ ସେଠି ବହୁତ ଉନ୍ନତ ଭକ୍ତ ନଥିଲେ ବୋଲି କୁହାଯାଏ। ତେଣୁ ସେ ଏଇ ରାସଲୀଳା ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି, ବା ଯଦି ବା କିଛି ଚାହୁଁଛନ୍ତି ଏଇଟାକୁ କହିବା ନାହିଁ, ପରୀକ୍ଷିତ ମହାରାଜ କହିବେ ପ୍ରଭୁ ସେଇଟା କୁହନ୍ତୁ ଟିକେ କ'ଣ ସେଇଟା ହେଲା, ସେ ଲୀଳାଟା କ'ଣ ପାଇଁ ପଞ୍ଚବର୍ଷ ଲୀଳା କାହିଁକି ଷଷ୍ଠ ବର୍ଷରେ ଆଲୋଚନା କରାଗଲା। ତେଣୁ ସେ ମଧ୍ୟ ମାନେ ପୂର୍ଣ୍ଣ ଗଭୀର ଭାବରେ ଶ୍ରବଣ କରୁଛନ୍ତି। ଶ୍ରବଣର ଆଚାର୍ଯ୍ୟ, କୀର୍ତ୍ତନର ଆଚାର୍ଯ୍ୟ କିଏ କାହାକୁ କମ୍ ନୁହନ୍ତି। ତେଣୁ ଭଗବାନଙ୍କ ଲୀଳା ବର୍ତ୍ତମାନ ଯେତେବେଳେ ପୂର୍ବ ଶ୍ଳୋକରେ ଯେଉଁ ବର୍ଣ୍ଣନା କରାଯାଇଛି, ଏବଂ ବ୍ରହ୍ମା ଦେଖୁଛନ୍ତି, ବୃନ୍ଦାବନକୁ ଦେଖୁଛନ୍ତି ଏବଂ କୃଷ୍ଣଙ୍କୁ ଦେଖୁଛନ୍ତି, ଡାହାଣ ହାତରେ ଅନ୍ନ କବଳ ରଖି, ଦହି ଅନ୍ନ ରଖି ବାମ ହାତରେ ନେଇକି ଖାଉଛନ୍ତି, ସବୁ ଏଇ ଅନୁସନ୍ଧାନ ବିଚ୍ଛିନ୍ନ ଦେଖୁଛନ୍ତି, କେଉଁଠି ତାଙ୍କର ପାଚେରୀ ରହିଲେ, କେଉଁଠି ତାଙ୍କର ସଖାମାନେ ରହିଲେ, ଏହିଭଳି ଖୋଜୁଛନ୍ତି। ତେଣୁ ବର୍ତ୍ତମାନ ଦୁଷ୍ଟୁଆ ଯେତେବେଳେ ଦେଖିଦେଲେ କୃଷ୍ଣଙ୍କୁ, ତ୍ୱରେଣ ଡେଇଁ ପଡ଼ିଲେ, ତ୍ୱରେଣ ହଂସ ବାହନରୁ ଡେଇଁ ପଡ଼ିଲେ। ହଂସ ଆମର ଏ ହଂସ ଭଳିଆ ନୁହଁ, ତାଙ୍କ ହଂସ ମାନେ ବିମାନ ବୋଲି କୁହାଯାଉଛି। ତ୍ୱରେଣ ନିଜ ଧୋରଣ ତ ଅବତୀର୍ଯ୍ୟ, ନିଜ ଧୋରଣ ନିଜର ଯେଉଁ ବାହନ ରହିଛି, ହଂସ ବାହନ ଭଗବାନ ବ୍ରହ୍ମାଙ୍କର ବାହନ ହେଉଛି ହଂସ ବାହନ, ପକ୍ଷୀମାନଙ୍କୁ ତ ଶ୍ରେଷ୍ଠ ହେଉଛି ହଂସ। ହଂସର ଗୋଟେ ରହିଛି ଏ ଭାଗବତ ହେଉଛି ପରମହଂସମାନଙ୍କ ପାଇଁ, ଭାଗବତ ପରମ ନିର୍ମତ ଶରଣାଙ୍କ ସତାଙ୍ଗ, ଯେଉଁମାନେ ପରମହଂସ ଶ୍ରେଣୀର ବ୍ୟକ୍ତି ସେମାନେ ଏ ଭାଗବତଙ୍କୁ ଆସ୍ୱାଦନ କରିବେ। ହଂସର ଗୋଟେ ରହିଛି ଆମର ଜନ ହସିବେ ଏଇ ଯେଉଁ ଫଳ ବକ ବକି ଯେଉଁ ରହିଛି ବବୁଲା ବା ବଗ, ସିଏ ଯେତେ ଚେଷ୍ଟା କଲେ ମଧ୍ୟ ହଂସ ହେଇପାରିବ ନାହିଁ, ଚାରୁ ଚଞ୍ଚଳ ଲଗାଇ ହିଙ୍ଗୁଳ କ'ଣ ସେ ଗୋଟେ ରହିଛି, ଜନ ହସିବେ ଏଇ ତୁ ଫଳ ବଗ, କିନ୍ତୁ ସବୁ ମାଛ ଇତ୍ୟାଦି ସବୁ ଗ୍ରହଣ କରେ, କିନ୍ତୁ ହଂସ ସିଏ ତା'ର ସବୁ ଶୁଦ୍ଧ ଜିନିଷ ସବୁ ଇଏ କରିବ, ଯେଉଁଠି ଶୁଦ୍ଧ ଜଳ ରହିଥିବ ପଦ୍ମ ଇତ୍ୟାଦି ଏଇଥିରେ ସେମାନେ ସବୁ ଆନନ୍ଦିତ ହୁଅନ୍ତି। ତେଣୁ ଭାଗବତମରେ ଆରମ୍ଭରେ ସେ କଥାଟି କୁହାଯାଇଛି, ନାରଦ ମୁନି ଏକଥା କହୁଛନ୍ତି,
চতুর্থ অধ্যায় বর্ণনা করে আজ আমি সেটা কহবা সে শ্লোকটি হয়তো তো এই শ্লোকটি লিখব আজ এটা সুখদেব গোস্বামী এ পরীক্ষিত মহারাজ না না এটা চালিছি এই যে কে ব্যাসদেব সমস্ত শাস্ত্র রচনা করে সে সন্তোষ পাইপার না তেণু এই শ্লোকটি আমি আজ আলোচনা করা খরাবেলার সন্ডে প্রোগ্রামে কিংবা ভাগবত ধর্ম ন প্রায়ণ নিরূপিতা ভাগবত ধর্মটা ঠিক ভাবে নিরূপণ হল না কি প্রিয়া পরমহংস না এই হংস শব্দ ব্যবহার করা হয়েছে পরমহংস পরমহংস এইটুকু আস্বাদন করবে সাধারণ ব্যক্তি এটা সে নারদ শিক্ষা কহিলেন তুমি যে বেদ উপনিষদ সব বর্ণনা কল ইয়ে হচ্ছে কাক ব্যক্তি মানুষ কাউশ বর্গ ব্যক্তি মানুষিত্র পদং ঘরে যশো জগৎ পবিত্র প্রগৃণীত করিচি তদ বায়সম তীর্থ মুসন্তি মানসা ন যত্র হংসা নিরমন্তি উশিক্ষা হংস স্বভাব ব্যক্তি মানে এতে আনন্দিত হতে না বেদ উপনিষদ ইত্যাদি বহু পাঠ করছেন কিন্তু যে হংস স্বভাব ব্যক্তি সে আনন্দিত হতে না তেমন ব্যাসদেব আনন্দ হয়ে পারে না সন্তোষ পাই পারে না হংস স্বভাব ব্যক্তি মানুষ কণ না যেটি ভগবান কথা চালিত ন যত বচিত্রপদ চিত্রপদ কে বহু সুন্দর আলঙ্কারিক ভাবে সব রচনা করা যাই কিন্তু হরে যশ ভগবান হরিঙ্কর গুণ না হরে কৃষ্ণ 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 হরে 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 রাম 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 হরে যশ প্রগুণিত করেছি তদ বায়সম তীর্থ মুসন্তি মানসা বায়সম কাকর তীর্থ কাক মানে যেমন সবু অপরিষ্কার স্থানে বসতি সেটি সে আনন্দিত হতে সেইভাবে ভাবে এ বেদ উপনিষদ যে পাঠ করতে সে কাক স্বভাব ব্যক্তি হংস স্বভাব ব্যক্তি মানে সেটি আনন্দিত হতে না যত চিত্রপদ ঘরে যশো জগত পবিত্র জগত পবিত্র ভগবান গুণবান করা যাবে জগত পবিত্র করেদেব এটি সে কথা কুয়াছি নতুয়া মুদশ্রু সুজল সুজল কে তাঁর পবিত্র হয়ে যাই চক্ষুর অশ্রু পবিত্র হয়ে যাই পবিত্র ব্যক্তি সে পরম পবিত্র ভবান তেণু জগৎ পবিত্র সমস্ত জগৎকে পবিত্র করেদেব ভগবান গুণ এভাবে রয়েছে নত্র কতশ্চিত্র পদং হরে যশো জগৎ পবিত্র প্রগৃহীত করেছে তৎ বায়সম তীর্থম নত্র হংসা নিরমতি শিক্ষা ভগবান কমনীয় লীলা সব যেটি না সেটি হংস স্বভাব ব্যক্তি মানে আনন্দিত হয়ে পারে না তেমন ভাগবত মহাত্মার কুযাই তদ্র সামৃত তৃপ্তস্য নান্যত্র স্যাৎ প্রতিকোচিত সর্ববেদে বেদান্ত সারমি শ্রী ভাগবত মিশ্যতে সব বেদ বেদান্তর সার হচ্ছে ভাগবত এই ভাগবত রসব যে আস্বাদন করছেন তদ্র সামৃত তৃপ্তস্য এমিতি রসরে আনন্দিত হয়ে যাইছেন তা দ্রশামৃত তৃপ্ত সে নান্যত্র স্যাত আউ কোথায় সে আনন্দিত হবে না রতি করছি তাঁর আউ কোথায় আনন্দ আসব না ভাগবত এইভাবে ভাবে পরমহংস ব্যাসদেব রচনা করে সে আনন্দ সন্তোষিত হয়ে গেলে সন্তোষ প্রাপ্ত হয়ে গেলে ভাগবত সব ভগবান নিজ অঙ্গ ভাগবত দশম স্কন্ধ যে পাঠ করছে ভগবান মুখ পদ্ম তেণু বিস্তার ভাবে বর্ণনা করা যাচ্ছে নহেলে সেই কথাটা গোটি কথা দেখিদেলে সারা গোটি শ্লোকের বি কেদিথা কিন্তু তাকে কত সূক্ষ্ম ভাবে সুখদেব গোস্বামী দর্শন করছেন ভগবান রূপ ভগবান সে লীলা দর্শন করছেন তেণু এই কৌশল সেটা তেণ নিজ ধোরণ তো হংস বাহন ব্রহ্মাঙ্কর বাহন হচ্ছে হংস বাহন হংসর গোটে ভাল গুণ হচ্ছে যে সি যদি ক্ষীর আউ নীর মিশিকি রয়েছে সে নীর খালি জল জলকে ত্যাগ করে কেবল ক্ষীরটা গ্রহণ করব হংসরে রয়েছে হংসরে শক্তি রয়েছে গুণ রয়েছে সেইভাবে ভাবে এই ভৌতিক জগতরে বহুত কণ যেটা নীর রয়েছে কিন্তু ক্ষীর মধ্যে রয়েছে ভৌতিক জগতের মধ্যে ভালো গুণ সব রয়েছে যে হংস স্বভাব ব্যক্তি সে ভালো গুণটা গ্রহণ করে খারাপ গুণটা ত্যাগ করবে ভৌতিক জগতের সব কিছু রয়েছে ত্রিগুণ রয়েছে কিন্তু ত্রিগুণ ভিতরে মধ্যে এটি যে ভগবান সব লীলা সব চালছে অবতার ইত্যাদি সব বিভিন্ন প্রকার କଥା ଅଛି, ସେଇଟାକୁ ଆମେ ଗ୍ରହଣ କରିବା, ଭୌତିକ ଜିନିଷକୁ ତ୍ୟାଗ କରି ଏଇଟାକୁ ଗ୍ରହଣ କରିବା। ହଂସବାହନ ଅବତୀର୍ଯ୍ୟ ଅବତରଣ କରିଗଲେ, କ'ଣ ତ୍ୱରେଣ ଅବତୀର୍ଯ୍ୟ ମାନେ ଧୀରେ ଧୀରେ ଯେମିତି ଓହ୍ଲାନ୍ତି ସେମିତି ଓହ୍ଲାଇ ନାହାନ୍ତି, ଡେଇଁ ପଡ଼ିଲେ ହଂସବାହନରୁ। ଛୋଟିଆ ହଂସ ବୋଲି ଆମେ ଚିନ୍ତା କରିବା ନାହିଁ, ବିରାଟ ବଡ଼ ବିମାନ ତାଙ୍କର, ସେଠୁ ସେ ଡେଇଁ ପଡ଼ିଲେ ତ୍ୱରେଣ ମାନେ ଧୀରେ ଧୀରେ ଓହ୍ଲାଇବା ପାଇଁ ଯେମିତି ସାଧାରଣତଃ ଓହ୍ଲାନ୍ତି, ସେଭଳି ଆଉ ତାଙ୍କର ତର ପାଇଲା ନାହିଁ। କେମିତି ଯିବେ ଭଗବାନଙ୍କୁ? ପୃଥିବୀ ଉପରେ ଏ ପୃଥିବୀ ଦେବତାମାନେ ଯେଉଁ ଆସନ୍ତି, ଦେବତାମାନଙ୍କ ପୃଥିବୀରେ ତାଙ୍କର ଗୋଡ଼ ଲାଗେ ନାହିଁ। ଥରେ ଜଗନ୍ନାଥ ମନ୍ଦିରର କଥା ମୋତେ ଜଣେ କହୁଥିଲେ, ଜଣେ ଭଗବାନ ପ୍ରାର୍ଥନା କରୁଥିଲା ବେଳେ ଏମିତି ହେଇକିରି ସେ ଖବର ପାଇଲେ, ମାନେ ସେ ଖବର ମାନେ ଏତିକି ଜାଣିଲେ ଯେ ଦେବତାମାନେ ମଧ୍ୟ ଆସନ୍ତି ଭଗବାନ ଦର୍ଶନ କରିବା ପାଇଁ। ସେଥିପାଇଁ ଜଗନ୍ନାଥଙ୍କର ଗୋଟେ ଦ୍ୱାର ହେଉଛି ଦେବଦ୍ୱାର, ଉତ୍ତର ଦ୍ୱାରଟା ହେଉଛି ଦେବଦ୍ୱାର, ଦେବତାମାନେ ସେଥିରେ ଆସନ୍ତି। ଗୋଟେ ଥରେ ଦୁଇଟା କଥା ରହିଛି, ତେଣୁ ଆମର କହିବା କଥା ହେଉଛି ଦେବତାମାନଙ୍କର ପାଦ ଭୂମିରେ ଲାଗେ ନାହିଁ, ଏଇ କଥାଟି କହିବା। ତେଣୁ ଇନ୍ଦ୍ର ଯେତେବେଳେ ଆସିଲେ, ସେ ଲୋକ ଜଣଙ୍କ ପୁରୀର ବାସିନ୍ଦା ଜଣେ, ତେଣୁ ସିଏ ଲକ୍ଷ୍ୟ କରିଛନ୍ତି କେତେବେଳେ ଜଣେ ଆସିବେ ଦେବତା, ନା ଦେବତା କେମିତି ଆସିବେ ଆମେ ଜାଣିବା କେମିତି ଦେବତା ବୋଲି, ନା ତାଙ୍କର ପାଦ ଭୂମିରେ ଲାଗିବ ନାହିଁ। ତେଣୁ ସେ ଦେଖୁଛନ୍ତି ଇନ୍ଦ୍ର ଆସୁଛନ୍ତି, ଇନ୍ଦ୍ର ବୋଲି ସେ ଜାଣିନାହାନ୍ତି, ତେଣୁ ଆସୁଛନ୍ତି ତାଙ୍କର ପାଦ ଭୂମିରେ ଲାଗୁଛି ଭାବିଲେ ଏଇ ଦେବତା ବୋଲି। ସେ ଜଗିଲେ, ସେ ଦର୍ଶନ କରି ଆସିଲା ପରେ ଇଏ ତାଙ୍କ ପଛ ପଛେ ଗଲେ, ତାଙ୍କ ପଛ ପଛେ ଯାଇ ପହଞ୍ଚିକରି ଯେତେବେଳେ ସ୍ୱର୍ଗଦ୍ୱାର ଯେଉଁ ନାହିଁ ସ୍ୱର୍ଗଦ୍ୱାର, ସେଠି ଯାଇ ପହଞ୍ଚିଲେ। ତେଣୁ ତାଙ୍କୁ କହିଲେ ଯେ ଆପଣ ପ୍ରକୃତରେ ଦେବର ଲୋକ, ଦେବତା ଲୋକ, ଆପଣ ଦେବ ଜଣେ ଦେବତା। ସେ ତାଙ୍କଠୁ କ'ଣ ଖାଦ୍ୟ ପ୍ରସାଦ ନେଇଥିଲେ ନା କ'ଣ, ଏମିତି ପ୍ରସାଦ ନେଇଥିଲେ, ମା ପ୍ରସାଦ, ପଇସାକୁ ଦେଇନଥିଲେ, ତେଣୁ ତାଙ୍କ ପଛରେ ଯଦି ଗଲେ, ତେଣୁ ସେ କହିଲେ ଠିକ୍ ଅଛି। ସେ ଗୋଟେ କୁଣ୍ଡଳ ଦେ, ତାଙ୍କର କର୍ଣ୍ଣରେ ଗୋଟେ କୁଣ୍ଡଳ ଥିଲା, ସେ କୁଣ୍ଡଳକୁ ପ୍ରଦାନ କରିଥିଲେ। ସେ କୁଣ୍ଡଳ ବର୍ତ୍ତମାନ ମଧ୍ୟ ରହିଛି ପୁରୀରେ, ସେ କୁଣ୍ଡଳ। ତେଣୁ ସେ ଦେଖୁଛନ୍ତି ତାଙ୍କ ସାମ୍ନାରେ ସେ ଗଲେ, ସେଇ ସ୍ୱର୍ଗଦ୍ୱାର ଯେଉଁ ରହିଛି ଆମର, ସେଇପଟେ ସେ ଭିତରେ ପଶି ପଳାଇଗଲେ, ତେଣୁ ତା'ର ନାମ ହେଲା ସ୍ୱର୍ଗଦ୍ୱାର। ଆଉ ଗୋଟେ କଥା, ଆମର ଏଥିରିକ ଯେଉଁ ପୁରୀ ପରିକ୍ରମାର ଜଣେ ଆମର ମହାରାଜ ଜଣେ କହୁଥିଲେ ଯେ ସେ ତାଙ୍କୁ ଗୋଟେ ଇଏ ଦେଇଥିଲେ, ମନ୍ତ୍ର ଦେଇଦେଲେ ଇନ୍ଦ୍ର ନା, ସେ ଚାହିଁଲେ ବର୍ଷା ହେବ, ତେଣୁ ତାଙ୍କୁ ସେ ମନ୍ତ୍ରଟି ଦେଇଦେଲେ, ବର୍ଷାର ମନ୍ତ୍ର ଦେଇଦେଇଥିଲେ। ତେଣୁ ସେ ମନ୍ତ୍ର ପାଇ ସେ ବହୁତ ଖୁସି ହେଇଯାଇଥିଲେ। ତେଣୁ ରାଜାଙ୍କୁ କହିଲେ ଯେ ରାଜନ, ଆମର ଜଣେ ଯେଉଁ ମୁଁ ଆଜି ଦେଖା କଲି, ଇନ୍ଦ୍ରଙ୍କ ସହିତ ମୋର ଦେଖା ହେଲା, ସେ ଗୋଟେ ମନ୍ତ୍ର ଦେଇଛନ୍ତି, ଯେଉଁ ମନ୍ତ୍ରକୁ ମୁଁ ପାଠ କଲେ ବର୍ଷା ହେବ, ତେଣୁ ଯେଉଁଠି ବୃଷ୍ଟି ଅନାବୃଷ୍ଟି ହେଇଗଲା ସେଇଠି ତାଙ୍କୁ ଡକରା ହେଲା। ସବୁ ଯାଇକିରି ସେ ମନ୍ତ୍ର କରିଦେଲା ମାନେ ସବୁ ବର୍ଷା ହେଉଥିଲା, ଏସବୁ କଥା ରହିଛି। ତେଣୁ ଦେବତାମାନଙ୍କର ପାଦ କେବଳ ଭୂମିରେ ଲାଗେ ନାହିଁ, କାରଣ ଦେବତାମାନେ ସ୍ୱର୍ଗର ଅଧିବାସୀ ନା, ସେ ଭୂମିକୁ ସେମାନେ ତୁଚ୍ଛ ବୋଲି ଭାବନ୍ତି, ତୁଚ୍ଛ ଇଏ ଏତେ ତାଙ୍କର ଟିକେ ଗର୍ବ ରହିଛି। ତେଣୁ ଏଇଠି ସେ ତାଙ୍କୁ ପୃଥ୍ୱା, ବ୍ରହ୍ମା ଚାହିଁଥିଲେ ମଧ୍ୟ ପୃଥିବୀକୁ ସ୍ପର୍ଶ ନ କରିକିରି ଉପରେ ବି ଦଣ୍ଡବୋଧ କରିପାରିଥାନ୍ତେ, ଶୂନ୍ୟରେ ବି ଦଣ୍ଡବୋଧ କରିପାରିଥାନ୍ତେ, କିନ୍ତୁ ପୃଥିବୀକୁ ସ୍ପର୍ଶ କରିକିରି ପୃଥ୍ୱାଂ ବପୁ କନକଦଣ୍ଡ ବିବାହ ବିପତ୍ୟ, କନକଦଣ୍ଡ ତାଙ୍କର ଶରୀରର ରଙ୍ଗ ହେଉଛି ସୁବର୍ଣ୍ଣ ରଙ୍ଗ, ସୁବର୍ଣ୍ଣବର୍ଣ୍ଣ ଗୌରବର୍ଣ୍ଣ, ତେଣୁ ସୁବର୍ଣ୍ଣ ଭଳି ଦେଖାଯାଉଛି, ସୁବର୍ଣ୍ଣ ଦଣ୍ଡ ଦଣ୍ଡବତ୍ ପ୍ରଣାମ କରୁଛନ୍ତି। ଦଣ୍ଡବତ୍ ପ୍ରଣାମ, ଦଣ୍ଡବତ୍ ପ୍ରଣାମ ହେଉଛି କି ପ୍ରଣାମ, ଅଷ୍ଟାଙ୍ଗ ପ୍ରଣାମ ସେଟା କୁହାଯାଏ, ଅଷ୍ଟାଙ୍ଗ ପ୍ରଣାମ। ପୁରୁଷମାନେ ଅଷ୍ଟାଙ୍ଗ ପ୍ରଣାମ କରିବେ, ସ୍ତ୍ରୀ ଲୋକମାନେ ଅଷ୍ଟାଙ୍ଗ କରିବେ ନାହିଁ। ଅଷ୍ଟାଙ୍ଗ ପ୍ରଣାମରେ କ'ଣ କ'ଣ ରହୁଛି? ପାଦ, ଜଙ୍ଘ, ବକ୍ଷ, ହାତ, ମସ୍ତକ, ଏ ହେଲେ ପାଞ୍ଚ, ମନ, ବୁଦ୍ଧି ଏବଂ ବଚନ। ଦଣ୍ଡବତ୍ ମନରେ ମଧ୍ୟ ଚିନ୍ତା କରିବାକୁ ପଡ଼ିବ ତାଙ୍କ ବିଷୟରେ, ବୁଦ୍ଧିରେ ମଧ୍ୟ ତାଙ୍କ ବିଷୟରେ ଚିନ୍ତା କରିବାକୁ ପଡ଼ିବ, ଏବଂ ବଚନରେ ମଧ୍ୟ କହିବାକୁ ପଡ଼ିବ। ଅଷ୍ଟାଙ୍ଗ, ସ୍ତ୍ରୀ ଲୋକମାନେ ବକ୍ଷକୁ ସ୍ପର୍ଶ କରିବେ ନାହିଁ ପୃଥିବୀରେ। ତେଣୁ ଏହିଭଳି ଭାବରେ ଦଣ୍ଡବତ ପ୍ରଣାମ କରୁଛନ୍ତି। ଦଣ୍ଡବତ ଦଣ୍ଡବତ ବାଡ଼ିଟେ ପକାଇଦେଲେ ଯେମିତି ପଡ଼ିଯାଏ, ଦଣ୍ଡବଳି ରହିଛି, ସେହିଭଳି ଭାବରେ ସେ ପ୍ରଣାମ କରୁଛନ୍ତି। ଦୁଚ୍ଛ୍ୱାଂ ବପୁ କନକ ଦଣ୍ଡମିବା ଅଭିପାତ୍ୟ, ନିଜକୁ ସେହିଭଳି ଭାବରେ ଦଣ୍ଡବତ ବଳି ଦଣ୍ଡବଳି ନିଜକୁ ପକାଇ ଦେଉଛନ୍ତି ତଳକୁ ଅଭିପାତ୍ୟ। ଏବଂ ସୃଷ୍ଟ୍ୱା ଚତୁର୍ମୁକୁଟ କୋଟିଭି ଆନ୍ଧ୍ରି ଯୁଗ୍ମ, ଆମର ସିନା ଗୋଟିଏ ମସ୍ତକ, ଆମେ ଗୋଟିଏ ମସ୍ତକକୁ ଥରେ ନୁଆଁ ଦେଲେ, କିନ୍ତୁ ତାଙ୍କର ଚାରୋଟି ମସ୍ତକ, ସେ କେମିତି ଥରେ ନୁଆଁବେ କେମିତି? ଚାରି ମସ୍ତକରେ ଚାରୋଟି ମୁକୁଟ ରହିଛି। କୋଟି କୋଟି କହିଲେ ମୁକୁଟର ଯେଉଁ ସ୍ପର୍ଶ ଅଗ୍ରଭାଗ, ସେ ଅଗ୍ରଭାଗରେ ଭଗବାନଙ୍କ ପାଦପଦ୍ମକୁ ଆନ୍ଧ୍ରି ଯୁଗ୍ମ ଭଗବାନ ପାଦପଦ୍ମକୁ ସ୍ପର୍ଶ କରୁଛନ୍ତି। ତେଣୁ ଗୋଟିଏ ଥରରେ ହେବ ନାହିଁ, ଚାରିଥର ମିନିମମ୍ କରିବାକୁ ପଡ଼ିବ। ଚାରିଥର ମିନିମମ୍ କରିବାକୁ ଗଲେ ଯାଇକି ତାଙ୍କର ଦଣ୍ଡବତ ପୂର୍ଣ୍ଣ ହେବ। ତେଣୁ ଏହିଭଳି ଭାବରେ ସବୁ ଚତୁର୍ମୁକୁଟ ବୋଲି କୁହାଗଲା, ଗୋଟିଏ ମୁକୁଟ ନୁହଁ, ଚାରି ମୁକୁଟକୁ ଚତୁର୍ମୁକୁଟ କୋଟିଭି ଆନ୍ଧ୍ରି ଯୁଗ୍ମ ଭଗବାନଙ୍କ ପାଦପଦ୍ମକୁ ସ୍ପର୍ଶ କରୁଛନ୍ତି। ନତ୍ୱା ମୁଦ ଅଶ୍ରୁ, ଏତେ ଆନନ୍ଦିତ ହୋଇଯାଇଛନ୍ତି ଭଗବାନ, ହେଉଛନ୍ତି ଆନନ୍ଦଘନ, ଭଗବାନଙ୍କୁ ଦର୍ଶନ କରି ତାଙ୍କର ମଧ୍ୟ ସେଇଭଳି ଭାବରେ ଆନନ୍ଦ ହେଉଛି। ମୁଦ ଆନନ୍ଦରେ ଅଶ୍ରୁ ବାହାରେ, ଦୁଇ ପ୍ରକାର ଅଶ୍ରୁ ରହିଛି, ଗୋଟେ ହେଉଛି ଦୁଃଖରେ ଜଣେ କାନ୍ଦିଲେ ସେଇଟା ହେଉଛି ଗରମ ଅଶ୍ରୁଟା ହୋଇଯାଏ, ଗରମ ଲାଗେ, କିନ୍ତୁ ଆନନ୍ଦ ଅଶ୍ରୁ ହେଉଛି ଥଣ୍ଡା ଆନନ୍ଦ ଅଶ୍ରୁ। ଆନନ୍ଦ ଅଶ୍ରୁ ନତ୍ୱା ମୁଦ ଅଶ୍ରୁ ସୁଜଳେଇ, ସେ ଅଶ୍ରୁ ଜଳ ହେଉଛି ପବିତ୍ର ହୋଇଯାଇଛି। ଭଗବାନ ହେଉଛନ୍ତି ପରମ ପବିତ୍ର, ପରମଂ ପବିତ୍ରଂ ଭଗବାନ, ଭଗବତ ଗୀତାରେ ଅର୍ଜୁନ କହିଲେ ପ୍ରଭୁ ପରମ ବ୍ରହ୍ମ ପରମ ଧାମଂ ପବିତ୍ରଂ ପରମଂ ଭଗବାନ, ଭଗବାନ ହେଉଛନ୍ତି ପରମ ପବିତ୍ର, ତାଙ୍କ ପାଖରେ କୌଣସି ଅପବିତ୍ରତା ନାହିଁ। ଆମ ଭିତରେ ଯେଉଁ ଅପବିତ୍ରତା ଅଛି, ଭଗବାନଙ୍କର ସ୍ମରଣ କରିଦେବା ମାତ୍ରେ ଆମର ପବିତ୍ରତା ଆସିଯିବ। ଗରୁଡ଼ ପୁରାଣ, ଓଂ ଅପବିତ୍ରଂ ପବିତ୍ରଂ ବା ସର୍ବାବସ୍ଥାଗତ ପିବା ଯାହା ସ୍ମରେ ପୁଣ୍ଡରୀକାକ୍ଷସ ବାହ୍ୟ ଅଭ୍ୟନ୍ତର ସୂଚି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଭଗବାନଙ୍କର ନାମ ସ୍ମରଣ ମାତ୍ରେ, ଜନ୍ନାମ ଶ୍ରୁତି ମାତ୍ରେଣ, ଏକଥା ନବମ ସ୍କନ୍ଧରେ ଆସିବ, ଦୁର୍ବାସା କଥା କହିବେ, ଅମ୍ବରୀଷଙ୍କୁ କହିବେ। ଦୁର୍ବାସା ବୁଲି ବୁଲି କେଉଁଠି ରକ୍ଷା ପାଇପାରିଲେ ନାହିଁ ସୁଦର୍ଶନ ଚକ୍ରରୁ, ଅନ୍ତିମରେ ଶିବଲୋକ ପର୍ଯ୍ୟନ୍ତ ଗଲେ, ଶିବଙ୍କ ଅଂଶରେ ଆସୁଛନ୍ତି ଦୁର୍ବାସା। ଏବଂ ଶିବଜୀ କହିଲେ, ଏ ପୁତ୍ର ମୁଁ ତୁମକୁ ରକ୍ଷା କରିପାରିବି ନାହିଁ, ଏ ଅସ୍ତ୍ର ଯାହା ତାଙ୍କ ପାଖକୁ ଯାଅ। ବୈକୁଣ୍ଠ ଲୋକକୁ ଗଲେ, ବୈକୁଣ୍ଠ ଲୋକରେ ଭଗବାନ ପାଖରେ ପାଦପଦ୍ମରେ କ୍ଷମା ପ୍ରାର୍ଥନା କଲେ, କିନ୍ତୁ ଭଗବାନ କହିଲେ ମୁଁ ତୁମକୁ ରକ୍ଷା କରିପାରିବି ନାହିଁ। ନା ପ୍ରଭୁ ଆପଣ ବ୍ରାହ୍ମଣ ଦେବେ, ମୁଁ ଜଣେ ବ୍ରାହ୍ମଣ, ନହେଲେ କ'ଣ ମୁଁ ତୁମକୁ ରକ୍ଷା କରିପାରିବି ନାହିଁ। ନା ପ୍ରଭୁ ଇଏ ଅସ୍ତ୍ର ହେଉଛି ଆପଣଙ୍କର, ନା ମୁଁ ଏ ଅସ୍ତ୍ର ମୋର ଅଧୀନ ନାହିଁ, ମୁଁ ବର୍ତ୍ତମାନ ପରାଧୀନ ହୋଇଯାଇଛି। କାହାର ଅଧୀନ ଆପଣ? ନା ମୁଁ ଭକ୍ତ ପରାଧୀନ, ଅହମ୍ ଭକ୍ତ ପରାଧୀନ, ଏଇଭଳି ଭାବରେ କହି ଯେତେବେଳେ ପଠାଇଲେ, ସେ ଆସିକରି ଅମ୍ବରୀଷଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ସ୍ଥାନ ରହିଛି ବୃନ୍ଦାବନ, ସେ ସ୍ଥାନ ରହିଛି ଯେଉଁଠି ସେ କ୍ଷମା ପ୍ରାର୍ଥନା କରିଥିଲେ। ତେଣୁ ଗୋଟିଏ ବର୍ଷ କାଳ, ଗୋଟିଏ ବର୍ଷ ଲାଗିଗଲା ବୁଲି 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 ବୁଲି, ତାପରେ ଯେତେବେଳେ ଆସି ପହଞ୍ଚିଲେ, ସେତେବେଳେ ଅମ୍ବରୀଷ ମହାରାଜ ସୁଦର୍ଶନକୁ ସ୍ତୁତି କରିଛନ୍ତି, ସୁଦର୍ଶନକୁ ସ୍ତୁତି କରିଛନ୍ତି, ସ୍ତୁତି କରି ସୁଦର୍ଶନ ଶାନ୍ତ ହୋଇଥିଲେ, ନହେଲେ ସୁଦର୍ଶନ ଯାଉଥିଲେ ତା ପଛରେ ହତ୍ୟା କରିବା ପାଇଁ। ତେଣୁ ସେଇଠି ସେ କହିଲେ, ଓହୋ ଗୋଟିଏ ବର୍ଷ କାଳ ଉତ୍ତାପରେ ଦଗ୍ଧୀଭୂତ ହେଉଥିଲେ, ସୁଦର୍ଶନ ଚକ୍ରରେ ଯେଉଁ ତାପ ରହିଛି, ସହସ୍ର ସୁଦର୍ଶନ ନମସ୍ତୁଭ୍ୟମ ସହସ୍ରାରାଚ୍ୟୁତ ପ୍ରିୟ, ସହସ୍ର ହରି ଯୁକ୍ତ ସେ ସୁଦର୍ଶନ, ବହୁତ ତାପ ରହିଛି, ହଜାରେ ସୂର୍ଯ୍ୟ ଉଦୟ ହେଲେ ଯେଉଁ ଉତ୍ତାପ ହେବ ସେଇ ଉତ୍ତାପ ତାଙ୍କର ରହିଛି। ତେଣୁ ଇଏ ଯେତେବେଳେ ଆଜି ଶାନ୍ତ ହୋଇଗଲେ, ସେତେବେଳେ ସାଙ୍ଗେ ସାଙ୍ଗେ ତାଙ୍କ ପାଟିରୁ ବାହାରିଲା, ଓହୋ କେତେ, ମୁଁ ଶୁଣିଥିଲି ବୈଷ୍ଣବମାନଙ୍କର ମହାତ୍ମ୍ୟ, ଆଜି ମୁଁ ଦେଖିଲି, ଅହୋ ଅନନ୍ତ ଦାସାନା ମହତ୍ତମ ଦୁଷ୍ଟ ଅଦମେ ଅଦ୍ୟମେ, ମୁଁ ଆଜି ଦେଖିଲି ଅନନ୍ତ ଦାସ ଭଗବାନଙ୍କର ଭକ୍ତଙ୍କର କେତେ ମହିମା ରହିଛି। ଆଉ ଅନନ୍ତ ଦାସାନା ମହତ୍ତମ ଦୁଷ୍ଟ ଅଦ୍ୟମେ,
ମୋ ପ୍ରତି ମୁଁ ତାଙ୍କ ପ୍ରତି କ'ଣ ମୁଁ ତାଙ୍କ ପ୍ରତି ଅପରାଧ କଲେ ମଧ୍ୟ ମୋ ମୋତେ ସେ ରକ୍ଷା କଲେ କୃତାବସୁପି ଯେ ରାଜନ ମଙ୍ଗଳାନି ସମୀଆସେ ମୁଁ ତାଙ୍କ ପ୍ରତି ଅପରାଧ କଲେ ମଧ୍ୟ ମୋର ମଙ୍ଗଳ ସେ ଚାହିଁଲେ ଆଉ କେହି ରକ୍ଷା କରିପାରିଲେ ନାହିଁ ତେଣୁ ସେ କହୁଛନ୍ତି ସେହି ପ୍ରସଙ୍ଗରେ ସେ କହୁଛନ୍ତି ଯେ ନାମ ସୃତି ମାତ୍ରେଣ ଯାହାଙ୍କର ନାମ ଭଗବାନଙ୍କର ନାମ ଯେ ନାମ ସୃତି ମାତ୍ରେଣ ଶୁଣିବା ମାତ୍ରକେ ଉମାନ ଭଗବତୀ ନିର୍ମଳ ପବିତ୍ର ହୋଇଯାଆନ୍ତି ଉମାନ ମନୁଷ୍ୟମାନେ ଯେ ଶୁଣିବ ଖାଲି ମନୁଷ୍ୟ ନୁହଁ ପଶୁପକ୍ଷୀ କୀଟପତଙ୍ଗ ଇତ୍ୟାଦି ସମସ୍ତେ ନିର୍ମଳ ପବିତ୍ର ହୋଇଯାଆନ୍ତି ତସ୍ୟ ତୀର୍ଥ ପଦଂ କିମ୍ବା ଦାସନ ଅବଶିଷ୍ୟତେ ଆଉ ସେହି ଭଗବାନ ପାଦପଦ୍ମରେ ଯେ ଆଶ୍ରୟ ନେଇଛନ୍ତି ତାଙ୍କ ଦାସ ଭଗବାନଙ୍କ ଦାସଙ୍କର ଆଉ କ'ଣ ବାକି ରହିଛି ପ୍ରାପ୍ତ ହେବା ପାଇଁ ନିଜକୁ ବଡ଼ ବୋଲି ଭାବୁଥିଲେ ବହୁତ ତାଙ୍କର ରହିଛି ତେଜ ସବୁ ରହିଛି ଯୋଗ ସିଦ୍ଧି ସବୁ ରହିଛି ସେ ଭାବୁଥିଲେ ଭକ୍ତ କ'ଣ ଏତେ ବଡ଼ ଭକ୍ତ ସେ ଭାବୁଥିଲେ ଭକ୍ତଟା ଯୋଗୀମାନଙ୍କ ତଳେ ସିଏ ଭାବ ଭକ୍ତ ଜଣେ ଯୋଗୀ ବୋଲି ସେ ଜାଣିନଥିଲେ ଅଷ୍ଟାଙ୍ଗ ଯୋଗ ସିଦ୍ଧି ଯାହାର ସେ ହେଉଛି ପ୍ରକୃତରେ ବଡ଼ ବୋଲି ଭାବୁଥିଲେ ସିଏ ଦୁର୍ଭାଷା ଆଜି ଭଗବାନ ଲୀଳା କରି ଦେଖେଇଦେଲେ ପ୍ରକୃତରେ ଭକ୍ତ ହିଁ ସବୁଠାରୁ ଶ୍ରେଷ୍ଠ ମୁକ୍ତାନାମ ଅପି ସିଦ୍ଧାନାମ ମୁକ୍ତାନାମ ଅପି ସିଦ୍ଧାନାମ ନାରାୟଣ ପରାୟଣ ପରାୟଣ ସୁଦୁର୍ଲଭ ପ୍ରଶାନ୍ତାତ୍ମା କୋଟିସ୍ୱପି ମହାମୁନି ପରୀକ୍ଷିତ ମହାରାଜ ଷଷ୍ଠ ସ୍କନ୍ଧରେ ଏକଥା କହୁଛନ୍ତି ବୃତ୍ରାସୁର ପାଖ୍ୟାନ ଯେତେବେଳେ ଶୁଣିଦେଲେ ବୃତ୍ରାସୁର ଯୁଦ୍ଧ ସ୍ଥଳରେ ମଧ୍ୟ ଇନ୍ଦ୍ର ବଜ୍ର ଆଣିକି ଆସିଛନ୍ତି ବଜ୍ର ଭଗବାନ ସେ ବଜ୍ରକୁ କହିଛନ୍ତି ତୁମେ ବଜ୍ର ଦଧିଚିଙ୍କର ଶରୀରର ଅସ୍ତ୍ରରେ ବଜ୍ର ତିଆରି କଲ ସେ ବୃତ୍ରାସୁର ମୃତ୍ୟୁବରଣ କରିବ ବୃତ୍ରାସୁର ଜାଣିଲେ କଥା ହେଲେ ମଧ୍ୟ ସେ ଭଗବାନଙ୍କୁ ସ୍ତୁତି କରିଛନ୍ତି ଯେଉଁ ଷଷ୍ଠ ସ୍କନ୍ଧରେ ସେ ସ୍ତୁତି ରହିଛି ଚାରୋଟି ସ୍ତୁତି କରିଛନ୍ତି ଚାରୋଟି ଶ୍ଳୋକରେ ଏଇଟା କୁହାଯାଏ ଭାଗବତମରେ ଇଏ ହେଉଛି ଶ୍ଳୋକଟା ଭାଗବତର ମହାତ୍ମା ହେଉଛି ଏଇଟା ଏଇ ଶ୍ଳୋକ ବୃତ୍ରାସୁରର ଶ୍ଳୋକ ମୃତ୍ୟୁ ସମୟରେ ମଧ୍ୟ ସେ ମୃତ୍ୟୁକୁ ଆହ୍ୱାନ କରୁଛନ୍ତି ମୃତ୍ୟୁକୁ ଭୟ କରୁନାହାନ୍ତି ଭଗବାନଙ୍କୁ ସ୍ମରଣ କରୁଛନ୍ତି ଭଗବାନଙ୍କୁ ପୂଜା କରୁଛନ୍ତି ଭଗବାନଙ୍କର ପ୍ରାର୍ଥନା କରୁଛନ୍ତି ଅଜାତ ପକ୍ଷ ଆଇବ ମାତରଂ ଖଗା ଏସବୁ ଚାରୋଟି ଶ୍ଳୋକ ରହିଛନ୍ତି ତେଣୁ ଏଇ ଯେ ଶୁଣିଛନ୍ତି ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ ସେ କହୁଛନ୍ତି ଅହୋ ମୁକ୍ତାନାମ ବି ସିଦ୍ଧାନାମ କୋଟିସ୍ୱପି ମହାମୁନି ନାରାୟଣ ପରାୟଣ ଯେଉଁମାନେ ଭଗବାନ ଭକ୍ତ ସେମାନେ ବହୁତ ଉନ୍ନତ ମୁକ୍ତାନାମ ଯେଉଁମାନେ ଜ୍ଞାନୀ କର୍ମିକ ପ୍ରସଙ୍ଗ ଆସୁନାହିଁ କର୍ମିକ ବହୁତ ଜଗତରେ ବୁଲୁଛନ୍ତି ତାଙ୍କର ଉର୍ଦ୍ଧ୍ୱରେ ଜ୍ଞାନୀ ଆସୁଛନ୍ତି ଜ୍ଞାନୀମାନେ କୋଟି ଜ୍ଞାନୀ ମଧ୍ୟ ହଏ ଏକ ଜଣ ମୁକ୍ତ ସବୁ ଜ୍ଞାନୀମାନେ ମୁକ୍ତ ହୋଇପାରନ୍ତି ନାହିଁ ଗୋଟିଏ ଜ୍ଞାନୀ ଯଦି ଗୋଟିଏ ଜ୍ଞାନୀ ଭିତରେ ଜଣେ ହୁଏ ତ ମୁକ୍ତ ହୋଇପାରେ ବହୁତ ଜଗତକୁ ଉର୍ଦ୍ଧ୍ୱକୁ ଯାଇପାରେ ଗୋଟି ଜ୍ଞାନୀ ମଧ୍ୟ ହଏ ଏକ ଜଣ ମୁକ୍ତ କିନ୍ତୁ ମୁକ୍ତାନାମ ଅଛି ସିଦ୍ଧାନାମ ସିଦ୍ଧାନାମ କହିଲେ ଅଷ୍ଟାଙ୍ଗ ଯୋଗ ସିଦ୍ଧି ଯେଉଁ ରହିଛି ଦୁର୍ଭାଷାଙ୍କର ସେ ଯୋଗ ସିଦ୍ଧି ସବୁ ଥିଲା ବ୍ରହ୍ମାକର୍ମ ତ ସବୁ ଯୋଗ ସିଦ୍ଧି ରହିଛି ଅଣିମା ଲଘିମା ଇତ୍ୟାଦି ଆମେ ସେଦିନ ଆଲୋଚନା କରୁଥିଲେ ଯେଉଁମାନେ ସିଦ୍ଧି ପ୍ରାପ୍ତ ହୋଇଛନ୍ତି ସେମାନେ ଆହୁରି ଜ୍ଞାନୀମାନଙ୍କର ଆହୁରି ଉନ୍ନତ ସ୍ତରର ଯୋଗିନାମ ଅଷ୍ଟା ମୁକ୍ତାନାମ କି ସିଦ୍ଧାନାମ କିନ୍ତୁ ତାଙ୍କଠାରୁ ଆହୁରି ଉର୍ଦ୍ଧ୍ୱ ହେଉଛି ନାରାୟଣ ପରାୟଣ ଯେଉଁମାନେ ଭଗବାନ ଭକ୍ତ କାହିଁକି ସେମାନେ ହେଉଛନ୍ତି ସୁଦୁର୍ଲଭ ଅତ୍ୟନ୍ତ ଦୁର୍ଲଭ ସେମାନେ କୋଟିସ୍ୱପି ମହାମୁନି ଗୋଟିଏ ବ୍ୟକ୍ତିରେ ଗୋଟିଏ ଏଭଳି ଭକ୍ତ ପାଇବା ବଡ଼ କଷ୍ଟ କୋଟିସ୍ୱପି ମହାମୁନି ଏଇଟା ପରୀକ୍ଷିତ ମହାରାଜ କହୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ ମହାମୁନି କୋଟିସ୍ୱପି ମହାମୁନି କାହିଁକି ନା କେହି ଶାନ୍ତ ହୋଇପାରନ୍ତି ନାହିଁ ମୁକ୍ତି ମୁକ୍ତି ସିଦ୍ଧିକାମୀ ସକଲି ଅଶାନ୍ତ କୃଷ୍ଣ ଭକ୍ତ ନିଷ୍କାମ ଅତଏବ ଶାନ୍ତ ଯେଉଁମାନେ କର୍ମ ମାର୍ଗରେ ଅଗ୍ରସର ହୁଅନ୍ତି ଉନ୍ନତ ଲୋକକୁ ଉନ୍ନୀତ ହୁଅନ୍ତି ବହୁତ ଐଶ୍ୱର୍ଯ୍ୟ ସେଠି ରହିଛି କିନ୍ତୁ ସେମାନେ ଶାନ୍ତ ହୋଇପାରନ୍ତି ନାହିଁ କାହିଁକି ନା ତାଙ୍କର ବିଭିନ୍ନ ପ୍ରକାର ଭକ୍ତି କାମନା ରହିଛି ଜ୍ଞାନୀମାନେ ମୁକ୍ତ ହେଲେ ମଧ୍ୟ ବହୁତ ଜଗତରୁ ଉର୍ଦ୍ଧ୍ୱକୁ ଗଲେ ମଧ୍ୟ କିନ୍ତୁ ଯେହେତୁ ତାଙ୍କର କାମନା ରହିଛି ମୁକ୍ତି କାମନା ରହିଛି ସେଥିପାଇଁ ସେମାନେ ଶାନ୍ତ ହୋଇପାରନ୍ତି ନାହିଁ କିନ୍ତୁ ଭଗବାନଙ୍କର ସିଦ୍ଧିକାମୀ ଅଷ୍ଟାଙ୍ଗ ଯୋଗ ମଧ୍ୟ ସିଦ୍ଧି ସେମାନେ ପ୍ରାପ୍ତ ହେଉଛନ୍ତି ତାଙ୍କର କିଛି କାମନା ରହୁଛି ତେଣୁ ସେମାନେ ଶାନ୍ତ ହୋଇପାରନ୍ତି ନାହିଁ କିନ୍ତୁ ଭଗବାନଙ୍କର ଭକ୍ତ
कृष्ण भक्त निष्काम, भगवान भक्त कर कौन सी कामना नहीं, अतएव शांत, तेणु से शांत। तेणु ये जो स्थिति रही पवित्र पवित्र हो जन्नाम स्थिति मात्र पुमान भक्ति निर्मल श्रवण करवा मात्र जन निर्मल पवित्र हो परम पवित्र स्मरण में जन पवित्र हो स्मरे स्मरण कला मैंने जन पवित्र होमान जस्ट स्मरित कुंडली चाक्य सब बाह्यभ्यंतर भितर स्थिति भितर पवित्र हो बाहर को आम जल फल इत्यादि मध्यम पवित्र करुचे किंतु भितरटा को कमी पवित्र करवा भगवान को स्मरण मात्र के भगवान उच्चारण नाम मात्र के जन्नाम स्थिति मात्रेण भगवान नाम उच्चारण से शुणा मात्रे जन पवित्र पवित्र स्थिति प्राप्त हो पवित्र अवस्था प्राप्त होती तेणु ये कह ना मुद अश्रु जो मुद बहुत आनंद अश्रु तक आसु जल से जो अश्रु जल पवित्र हो जाए ब्रह्मकुंड ब्रह्मकुंड ब्रह्मा जो अश्रु जल रही से ब्रह्मकुंड वृंदावन रही मान सर्व निकट वायुकोण अच्छी से ब्रह्मकुंड श्रीजी भगवान को से दर्शन करी से प्रणाम कर अश्रुर जल रे पवित्र जल ब्रह्मकुंड बर्तमान रही ब्रह्मकुंड अश्रु जल रे अभिषेक ये भाव अभिषेक कर इंद्र जो अभिषेक करते गोविंद कुंड सुरभि की आणिक आसते से वर्णना कले से चबीस रु आरंभ कर चबीस पचीस छबीस तीन टी अध्याय वर्णना कर भगवान गोवर्धन धारण लीला आम कही ना ये कहते कार्तिक मस गोवर्धन धारण लीला कही वर्णना गोविंद कुंड वृंदावन गोविंद कुंड गोविंद नाम रखते इंद्र पुरंदर नाम रखे देवश्री गोविंद द्रौपदी राखिल नाम देव दीनबंधु पुरंदर इंद्र तर नाम रखिले गोविंद गाभी सुरभि गाभी भगवान कृष्ण के नाम रखिले गोविंद तेणु अश्रु जल रे एक कुंड हो जाए ब्रह्मकुंड ये पवित्र हो नवित्र जल बोली कहुची सुजल पवित्र जल भाव में भगवान जो वृंदावन जो लीला कर भगवान जो रूप रही भगवान मूल रूप हूँ यहाँ द्विभुज रूप भगवान मूल रूप हूँ सीटा द्विभुज रूप भगवान अनेक रूप रही भगवान अनेक विस्तार रही वैभव श्वास प्रकाश वैभव प्रकाश से दिन आम महाराज कहते हरधर महाराज कितने प्रकार भगवान अवतार रही कितने प्रकार रही कि मूल रूप हूँ यही द्विभुज रूप द्विभुज मुरलीधारी तेणु से कहते आराध्य भगवान ब्रजेश तनय भगवान श्रेष्ठ भगवान सब श्रेष्ठ आराध्य होती ब्रजेश तनय द्विभुज मुरली धारण करृंदावन में कौन से ऐश्वर्य ना ये माधुर्य रूप से समस्त आराधना करती हूँ श्रेष्ठ आराधना विशेष भाव में गोपी मैंने जो आराधना करभुजधारी भगवान तेणु आम से दिन कल दे कृपा सिंधु से दे नारायण भजन नारायण भजन आम नारायण ये ना नारायण भगवान से नारायण निजी विस्तार कर विष्णु नारायण चबीस प्रकार रही जो रही हस्त जो रही चारि भुज ना चारि भुजरे डाण हस्तर ऊपर आरंभ निम्न तापर बाम हस्त निम्न एवं यहाँ हूँ क्रम सब रही किए केशव किए नारायण किए माधव किए गोविंद किए सब ये सब रही चबीस विष्णु तत्व हाँ से पूरा शंखचक्र गदापद कौट रही अनुसार चबीस चैतन्य चैतन्य वर्णना कर आम भावे आज जेहेतु आसंता छु आरंभ हो सन्ध्या बेले भागवत कथा आरंभ हो तेणु आम आज ये चैतन्य चरितम कह सन्ध्या बेले आमर ये आसवे आमर किए संदीपन प्रभु आसवे सी मत कह जागदेव धाम मैंने डायरेक्ट बर्तन नलेज बर्तन रही कहे तेणु ये भाव में चलो सप्ताह सब चलो भगवान आमर से तो भागवत सप्ताह हम एवं महाप्रभु लीला जेहेतु आसमें जी दिन पर्यंत आसवे सांदीपन प्रभु
ଆମେ ଗୌରାଙ୍ଗ ମହାପ୍ରଭୁଙ୍କ ବିଷୟରେ କଥା କହିବା, ଲୀଳା ସବୁ ଆରମ୍ଭ କରିବା ଚୈତନ୍ୟ ଚରିତାମୃତ, ଆଉ ସିଏ ଆସିଲେ ଆମେ ତାଙ୍କୁ କହିବା, ସେ ମଧ୍ୟ ଯଦି କହିବେ ଭଲ କଥା, ନହେଲେ ଏମିତି ଆମେ ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ଚାଲିବ ହରିଧର ମହାରାଜଙ୍କର ଆସିବା ପର୍ଯ୍ୟନ୍ତ, ରାତିରେ ସେ ସେ କଥା ଚାଲିବା ପର୍ଯ୍ୟନ୍ତ ଆମର କଥା ଆରମ୍ଭ ହୋଇଗଲା। ତେଣୁ ଏଇ ଯେଉଁ ଭଗବାନ ନାରାୟଣ, ନାରାୟଣଙ୍କୁ ଦେଖିକିରି ଗୋପୀମାନେ ପ୍ରଣାମ କରି ଚାଲିଗଲେ। ନାରାୟଣ ରୂପ ତାଙ୍କର ଏତେ ପସନ୍ଦ ନୁହଁ, ନାରାୟଣ ରୂପ, ନାରାୟଣ ଭାଗବତ ବର୍ଣ୍ଣନା କରାଯାଇଛି, ନାରାୟଣ ମଧ୍ୟ ଭଗବାନଙ୍କ ରୂପ ଦେଖିବା ପାଇଁ ନେଇଗଲେ ଦ୍ୱାରକାର ବ୍ରାହ୍ମଣମାନଙ୍କୁ। ବ୍ରାହ୍ମଣ ଜଣେ ବ୍ରାହ୍ମଣ ଥିଲେ, ତାଙ୍କର ପିଲାମାନଙ୍କୁ ସବୁ ନେଇଯାଆନ୍ତି। ଦଶମ ସ୍କନ୍ଦ ଅଠାଇଶ ଅଧ୍ୟାୟ କେଉଁଠି ବର୍ଣ୍ଣନା କରାଯାଇଛି, ଆମେ ସମୟ ହୋଇଗଲାଣି, ଆମେ ଖାଲି ସଂକ୍ଷେପରେ ଏତିକି କହିବା। ହରଣ କରି ନେଇଯାଇଥିଲେ, କିନ୍ତୁ ସେଇଟା ସମସ୍ତେ ବୁଝିପାରିବେ ନାହିଁ। ଅର୍ଜୁନଙ୍କୁ ମୋହ କରିବା ପାଇଁ ଏସବୁ ଲୀଳା ହୋଇଥିଲା, ଭଗବାନ ଯାଇ ତାଙ୍କୁ ପ୍ରଣାମ କରୁଛନ୍ତି, କୃଷ୍ଣ ଯାଇ ତାଙ୍କୁ ପ୍ରଣାମ କରୁଛନ୍ତି। ତେଣୁ ଅର୍ଜୁନ ମଧ୍ୟ ପ୍ରଣାମ, ଅର୍ଜୁନ ଭାବୁଛନ୍ତି କୃଷ୍ଣଙ୍କ ଉପରେ ଇଏ, ଅର୍ଜୁନ ଅବଶ୍ୟ ଭଗବାନ ଭକ୍ତ ସେ ସବୁ ଜାଣନ୍ତି, କିନ୍ତୁ ଲୀଳା ହେଉଛି ସେଇଟା। ସେଇଠି ସେ ଗୋଟେ ଶ୍ଳୋକ କହିଛନ୍ତି ଦଶମ ସ୍କନ୍ଦ, ଗୋଟେ ଶ୍ଳୋକ କହିଛନ୍ତି, ଯେଉଁ ଶ୍ଳୋକରେ ସିଏ କହୁଛନ୍ତି ତାର ଅର୍ଥ ହେଉଛି, ପ୍ରକୃତ ଅର୍ଥ ହେଉଛି ଯେ ସିଏ ଭଗବାନ ଦର୍ଶନ କରିବା ପାଇଁ ଏଇ ଲୀଳାଟି କରିଥିଲେ। ବ୍ରାହ୍ମଣମାନଙ୍କୁ ପୁତ୍ରମାନଙ୍କୁ ନେଇଯାଏ, ବ୍ରାହ୍ମଣ ଆସି ସବୁଦିନ ଗାଡ଼ି ଦିଅନ୍ତି, ଯେତେ ଥର ତାଙ୍କ ପୁଅକୁ ନେଇଯାଆନ୍ତି ସେତେଥର ସେ ଆସି ଗାଡ଼ି ଦିଅନ୍ତି। ଗୋଟେ ଥର ଅର୍ଜୁନ ଆସି ପହଞ୍ଚନ୍ତି, ଅର୍ଜୁନ ଆସି ପହଞ୍ଚନ୍ତି, ଅର୍ଜୁନ ଶୁଣୁଛନ୍ତି ସେମିତି ଗାଡ଼ି ସେ କରୁଛନ୍ତି ସେ ବ୍ରାହ୍ମଣ ଜଣଙ୍କ, ସେ କହିଲେ କ'ଣ ହେଇଛି, କାହିଁକି ଗାଡ଼ି ଦେଉଛନ୍ତି, କୃଷ୍ଣଙ୍କୁ ବଳରାମଙ୍କୁ ସବୁ ସବୁ ଯାଦବମାନଙ୍କୁ ସମସ୍ତଙ୍କୁ ଗାଳି ଦେଉଛନ୍ତି, ଏମାନେ ସବୁ ଅଧର୍ମ ଆଚରଣ କରୁଛନ୍ତି, ମୁଁ ଥାଉ ଥାଉ ମୋର ପିଲାମାନେ ମୃତ୍ୟୁବରଣ କରୁଛନ୍ତି, ଏଇଭଳି ଭାବରେ ବହୁତ ନିନ୍ଦା କରୁଛନ୍ତି। ଅର୍ଜୁନ କହିଲେ ଆପଣ ନିନ୍ଦା କରିବା ଦରକାର ନାହିଁ, ମୁଁ ସୁରକ୍ଷା ଦେବି ନା, କୃଷ୍ଣ ବଳରାମ କେହି ଦେଇପାରେ ନା, ମୁଁ ଗାଣ୍ଡିବୋଧନ ଶପଥ କରି କହୁଛି, ଯଦି ସୁରକ୍ଷା ନ ଦେଇପାରିବି ତାହେଲେ ନିଜ ଶରୀରକୁ ତ୍ୟାଗ କରିଦେବି। ଏଇଭଳି ସବୁ ଥରିକ ତାଙ୍କର ପୁତ୍ର ଜାତ ହୁଅନ୍ତି, ଜାତ ହେଇକି ମୃତ୍ୟୁବରଣ କରନ୍ତି, କିନ୍ତୁ ଏଥରିକ ଜାତ ହେବା ପୂର୍ବରୁ ଚାଲିଗଲା, ଆଉ ଜଣାପଡ଼ିଲା ନାହିଁ ପୁତ୍ର କୁଆଡ଼େ, ଜଣାପଡ଼ିଲା ନାହିଁ। ବ୍ରାହ୍ମଣ ଆସି ପୁଣି ଆରମ୍ଭ କଲା, ଗାଳି ଦେବା ଆରମ୍ଭ କଲା। ତେଣୁ ଅର୍ଜୁନ ଯେତେବେଳେ ଶୁଣିଲେ, ସବୁ ପ୍ରକାର ଚେଷ୍ଟା କରିଥିଲେ, ସରଫର ମାରିକି ଏମିତି ପ୍ରକାର ସିକ୍ୟୁରିଟି ଦେଇଥିଲେ, କେହି ପଶିପାରିବେ ନାହିଁ, ଭଗବାନଙ୍କ ପାଖରେ ସେ କ'ଣ ଅସ୍ତ୍ର, ଭଗବାନ ଲୀଳା। ତେଣୁ ଅର୍ଜୁନ ଆତ୍ମାହୁତି ଦେବା ପାଇଁ ବସିଗଲେ, ଭଗବାନ ତାଙ୍କୁ ନେଇକରି ଗଲେ, ଚାଲ ନାରାୟଣ ପାଖକୁ ଗଲେ, ଚିତ୍ ଜଗତକୁ ଗଲେ, ପାତ୍ର ଏଇ ଯେଉଁ ଭୌତିକ ଜଗତ ରହିଛି, ଭୌତିକ ଜଗତ ଉର୍ଦ୍ଧ୍ୱରେ ଅନ୍ଧକାର ସବୁ ରହିଛି, ସାତଟି ଆବରଣ, କେଉଁଠି କୁହାଯାଏ ଆଠଟି, କେଉଁଠି କୁହାଯାଏ ସାତଟି, ପ୍ରତି ଆବରଣ ତା ପୂର୍ବ ଆବରଣଠାରୁ ଦଶ ଗୁଣ ଅଧିକ, ଆଉ ସେଠି ଅନ୍ଧକାର ହୋଇଯାଇଛି, ଆଲୋକ ନାହିଁ। ଭଗବାନ ଛାଡ଼ିଦେଲେ ସୁଦର୍ଶନକୁ, ଆଲୋକ ଦେଖେଇଲା, ଭଗବାନ ସେଇ ଯେଉଁ ରଥରେ ଯାଉଥିଲେ ଚାଲିଲେ, ଚିତ୍ ଜଗତରେ ପ୍ରବେଶ କରିଗଲେ। ଚିତ୍ ଜଗତରେ ଯେଉଁ ରହିଛି କାରଣଦେବ ଜଳ, ସେଇ ଜଳରେ ଭଗବାନ ଶୟନ କରିଛନ୍ତି, କାରଣଦେବ ମହାବିଷ୍ଣୁ ଶୟନ କରିଛନ୍ତି, ସେଠି ସବୁ ଯାଇକରି ଭଗବାନ ତାଙ୍କୁ ପ୍ରଣାମ କରିଛନ୍ତି, କୃଷ୍ଣ ପ୍ରଣାମ କରିଛନ୍ତି, ଅର୍ଜୁନ ମଧ୍ୟ ପ୍ରଣାମ କରିଛନ୍ତି। କିନ୍ତୁ ଆ ପ୍ରକୃତ ଅର୍ଥ ହେଉଛି ସେଇ ନାରାୟଣ ଭଗବାନ ରୂପ ଦେଖିବା ପାଇଁ ଆକର୍ଷିତ ହୋଇକି ତାଙ୍କୁ ନେଇଥିଲେ, ତାଙ୍କ ବ୍ରାହ୍ମଣ ପୁତ୍ରମାନଙ୍କୁ ନେଇଥିଲେ, ତେଣୁ ସେ ତାଙ୍କୁ ପ୍ରଦାନ କରିଦେଲେ, କହିଲେ ପ୍ରଭୁ ଆପଣଙ୍କ ଲୀଳା ଶେଷ ହୋଇଗଲାଣି, ଆପଣ ସାରିକି ଆସନ୍ତୁ। ଏଇଭଳି ଭାବରେ ନାରାୟଣ, ନାରାୟଣଙ୍କ ବକ୍ଷସ୍ଥଳ ହେଉଛନ୍ତି ଲକ୍ଷ୍ମୀ ଦେବୀ, ଯେତେବେଳେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ ଏଇ କଥାଟି ହେଇଥିଲା। ଜଣେ ଥିଲେ ନାରାୟଣ, ସାଧାରଣତଃ ସାଉଥରେ ସେମାନେ ସବୁ ନାରାୟଣଙ୍କର ଭକ୍ତ, ସାଉଥରେ ସେମାନେ ସବୁ ନାରାୟଣଙ୍କର ଭକ୍ତ, ସେମାନେ ଭାବନ୍ତି କୃଷ୍ଣଙ୍କର ଉର୍ଦ୍ଧ୍ୱରେ ହେଉଛି ନାରାୟଣ। ତେଣୁ ମହାପ୍ରଭୁ ତାଙ୍କ ଘରେ ରହିଲେ, ବ୍ରାହ୍ମଣ ଜଣେ ତାଙ୍କ ସହିତ ଆଲୋଚନା ହେଲାବେଳେ ଏମିତି କହିଲେ, ସେ କହିଲେ ନାରାୟଣ ଆମର ହେଉଛନ୍ତି ନାରାୟଣ, ଲକ୍ଷ୍ମୀ ନାରାୟଣ, ଆମେ ଯେଉଁମାନେ ନୂତନ ଭକ୍ତ, ଆମେ ଯେଉଁ ରାଧା କୃଷ୍ଣଙ୍କର ପୂଜା କରୁଛେ, ଆମେ ରାଧାକୃଷ୍ଣଙ୍କ ପୂଜା କରୁନେ, ଆମେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରୁଛେ। ପ୍ରଭୁପାଦ ମହାରାଜ କହନ୍ତି ଯେଉଁମାନେ ଶୁଦ୍ଧ ହେଇନାହାନ୍ତି ସେମାନେ ଲକ୍ଷ୍ମୀ ରାଧାକୃଷ୍ଣଙ୍କ ପୂଜା କରିପାରିବେ ନାହିଁ, ସେଇ ଲକ୍ଷ୍ମୀନାରାୟଣ ପୂଜା ହିଁ କରିବେ। ଯାହା ହଉ, ଏ ବିଷୟ ଆଲୋଚନା ହେଲାବେଳେ ମହାପ୍ରଭୁ କହିଲେ, ଆପଣଙ୍କ ନାରାୟଣଙ୍କର ପତ୍ନୀ ଲକ୍ଷ୍ମୀ ଦେବୀ, ସେ ତ ସତୀ ସାଧ୍ୱୀ, ସେ ପୁଣି କେମିତି କୃଷ୍ଣଙ୍କ ପାଖ କୃଷ୍ଣଙ୍କର ସଙ୍ଗ କରିବା ପାଇଁ ତପସ୍ୟା କରୁଛନ୍ତି, ବର୍ତ୍ତମାନ ମଧ୍ୟ ତପସ୍ୟା ଚାଲିଛି, ତାଙ୍କର ବିଲ ବନରେ ତାଙ୍କ ତପସ୍ୟା ଚାଲିଛି। ତେଣୁ ଏଇଭଳି ଭାବରେ ସବୁ ଆଲୋଚନା ସବୁ ହେଇଛି। ତାପରେ ସେ ବ୍ରାହ୍ମଣ ଜଣଙ୍କ କହିଲେ, ପ୍ରଭୁ ମୁଁ ଯେଉଁ ନାରାୟଣଙ୍କୁ ଭାବୁଥିଲି, ଚିନ୍ତା କରୁଥିଲି, କିନ୍ତୁ ମୁଁ ଦେଖୁଛି ଆପଣ ସେଇ ନାରାୟଣ, ସ୍ୱୟଂ ନାରାୟଣ,
ଅନୁଭବ କରୁଛନ୍ତି। ତାପରେ ସେ କୃଷ୍ଣ ଭକ୍ତ ହେଇଛନ୍ତି। ମହାପ୍ରଭୁ ଯାଇଛନ୍ତି ଦାକ୍ଷିଣାତ୍ୟକୁ, ଆମର ନବଦ୍ୱୀପରେ ବା ଉତ୍ତର ଭାରତରେ ଯେତିକି ଶକ୍ତି ଦେଖେଇ ନାହାନ୍ତି, ଦାକ୍ଷିଣାତ୍ୟରେ ସେତିକି ତାଠୁ ଅଧିକ ଶକ୍ତି ସେ ଦେଖେଇଛନ୍ତି। ମହାପ୍ରଭୁ ଅଧିକ କୃପା କରିଛନ୍ତି, ସେ ବର୍ଣ୍ଣନା କରାଯାଇଛି। ତେଣୁ ମହାପ୍ରଭୁଙ୍କ ଲୀଳା ଆଜିଠୁ ଆରମ୍ଭ ହେବ, ଭାଗବତ ପର୍ଯ୍ୟନ୍ତ ଚାଲିବ। ଆଉ ଆମର କଥାକୁ ଏଠି ବିଶ୍ୱାନନ୍ଦ ଉପରୁ ପଚାରିବା, କାହାର କିଛି କହିବାର ଅଛି? ଭଗବାନଙ୍କ ଏଇ ଯେଉଁ ରୂପ, ଏ ହେଉଛି ମୂଳ ରୂପ, ହେଉଛି ଦ୍ୱିଭୁଜ ରୂପ, କୃଷ୍ଣଙ୍କର ମୂରଳୀଧାରୀ ନଟବ ରୂପ ଭଗବାନଙ୍କର। ତେଣୁ ଇଏ ହେଉଛି ମୂଳ ରୂପ। ଅବଜାଣନ୍ତି ମା ମୂଢ଼ା ମାନୁଷୀ ତନୁମାଶ୍ରିତମ, ମୂର୍ଖ ଲୋକମାନେ ବୁଝିପାରନ୍ତି ନାହିଁ, ସେମାନେ ଭାବନ୍ତି ଇଏ ଜଣେ ସାଧାରଣ ମନୁଷ୍ୟ, କିନ୍ତୁ ଇଏ ଯେ ମୂଳ ଭଗବାନ ଏଇଟାକୁ ବୁଝିପାରନ୍ତି ନାହିଁ ସମସ୍ତେ। ତେଣୁ ଏଭଳି ଭାବରେ ଭଗବାନ ଲୀଳା ଚାଲିଛି, ଆଜି ଲୀଳା ଚାଲିବ, ରାତିରେ ଗୌରାଙ୍ଗ ମହାପ୍ରଭୁ ଲୀଳା ଚାଲିବ। ତେଣୁ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବୃନ୍ଦ କି ଜୟ ଗୌର ପ୍ରମାନନ୍ଦେ। ଏସ୍ ବି ହେଉଛି ଦେଖୁଛି ନା, ଦେଖନ୍ତୁ ସରିଗଲା ବନ୍ଦ ହେଇଯାଇଛି
ଫାଷ୍ଟ କରତେ।
ହଁ ହଁ ଆଚ୍ଛା
ହଁ
ହଁ ଏକ ଚାରି ଏକ ଚାରିରେ କହୁଛି କିମ୍ବା ହଁ ଏଥର କିମ୍ବା ଭାଗବତ ଧର୍ମ ନ ପ୍ରାଣ ନିରୂପିତା ଏକ ଚାରି ଏକତିରିଶ ଏକତିରିଶ କିମ୍ବା ଭାଗବତ ଧର୍ମ ନ ପ୍ରାଣ ନିରୂପିତା ହଉ ତାହେଲେ ଠିକ ଅଛି।